ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ଆଶୁତୋଷ ପାଣିଗ୍ରାହୀ। ଜୁହାର। ପହେଲା ମୁଖ୍ୟ ଖବର। ବାତ୍ୟା ଦାନା ଲାଗି ନୁକସାନ ହୋଇଛି 600 କୋଟି ଟଙ୍କାର ସମ୍ପତ୍ତି, କହିଲେ ରାଜସ୍ୱ ମନ୍ତ୍ରୀ। ଏବେ 21 ତାରିଖ ରାଇଜେ ମୂଲ ହେବା ଧାନଗିନା। ପହେଲା ବରଗଡ଼ ଜିଲ୍ଲାରୁ ରାଜ୍ୟ ସରକାର ଘିନିବେ ଧାନ। କାର୍ତ୍ତିକ ଉଜାଲ ପୋଖର 3 ନମ୍ବର ସୋମବାରଥି ଶ୍ରୀମନ୍ଦିରନ ଶ୍ରୀଜୀଉମାନଙ୍କର ରାଧା ଦାମୋଦର ଆଉ ହରିହର ବେଶ। ଦକ୍ଷିଣ କୋରିଆ ଗସ୍ତି ଓଡ଼ିଶା ବିଧାନସଭାର ବାଚସ୍ପତି ଆଉର୍ ଦକ୍ଷିଣ ପୂର୍ବ ବଙ୍ଗୋପସାଗରନ ଆଇବାକାଲ ଗୋଟିଏ ଘୂର୍ଣ୍ଣିବଲୟ ବନବାର ଅନୁମାନ। ଏଥର ପୁରା ଖବର। ସାମୁଦ୍ରିକ ଝଡ଼ ଦାନା ଲାଗି ହୋଇଥିବା ପ୍ରାଥମିକ ଆକଳନ ଅନୁସାରେ 600 କୋଟି ଟଙ୍କାର ସମ୍ପତ୍ତି ନୁକସାନ ହୋଇଛି ବୋଲି ରାଜସ୍ୱ ଆଉ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍। ଗଣମାଧ୍ୟମକୁ ସୂଚନା ଦେଇକରି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଯେ ବାଲେଶ୍ୱର, ଭଦ୍ରକ ଆର୍ କେନ୍ଦ୍ରାପଡ଼ାନ ବାତ୍ୟାର ଲାଗି ଜବର ନୁକସାନ ହୋଇଛି। ଏ ବାବଦ ସୂଚନା ଦେଇକରି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍।
ଆକଳନରୁ ମୋଟାମୋଟି 600 କୋଟି ଟଙ୍କାର କ୍ଷୟକ୍ଷତି ଅନୁମାନ କରାଯାଉଛି। ଚୂଡ଼ାନ୍ତ କମ୍ପାଇଲେସନ ସରିଲା ପରେ ବିଭିନ୍ନ ଜିଲ୍ଲାର ରିପୋର୍ଟ ଏବଂ ବିଭିନ୍ନ ବିଭାଗର କ୍ଷୟକ୍ଷତିର ରିପୋର୍ଟ ତାର ସଂକଳନ କଲା ପରେ ନିର୍ଦ୍ଦିଷ୍ଟ ଭାବରେ କେତେ କ୍ଷୟକ୍ଷତି ହୋଇଛି ସେ ବାବଦରେ କୌଣସି ମନ୍ତବ୍ୟ ଦେଇହେବ। ବାଲେଶ୍ୱର ଜିଲ୍ଲା, ଭଦ୍ରକ ଜିଲ୍ଲା, ତାପରେ କେନ୍ଦ୍ରାପଡ଼ା ଜିଲ୍ଲା, ଇଏ 3ଟି ଜିଲ୍ଲା ବ୍ୟାପକ ଭାବରେ ପ୍ରଭାବିତ ହୋଇଛନ୍ତି ଏବଂ ଇଏ ଜିଲ୍ଲା ପାଖରେ ଯେଉଁ ଜିଲ୍ଲାମାନେ ଅଛି, ଧରନ୍ତୁ ଆପଣ ମୟୂରଭଞ୍ଜ ଜିଲ୍ଲାଟା ବାଲେଶ୍ୱରକୁ ଲାଗି କରିଛି, ମୟୂରଭଞ୍ଜରେ ମଧ୍ୟ କ୍ଷୟକ୍ଷତି ହୋଇଛି, ଯାଜପୁର ଜଗତସିଂହପୁରରେ ମଧ୍ୟ କ୍ଷୟକ୍ଷତି ହୋଇଛି। 14ଟା ଜିଲ୍ଲାରୁ ଏଫେକ୍ଟେଡ୍ ବ୍ଲକ ହେଉଛି 166ଟା ବ୍ଲକ ଏଫେକ୍ଟେଡ୍ ହୋଇଛି। ନମ୍ବର ଅଫ୍ ଭିଲେଜେସ୍ ଆପଣ ଆହୁରି ତଳକୁ ଓହ୍ଲାଇବେ, 11,637ଟା ଗାଁ ବନ୍ୟା ଏବଂ ବାତ୍ୟାରେ ପ୍ରଭାବିତ ହୋଇଛି। ଟୋଟାଲ ପପୁଲେସନ ଯେଉଁମାନେ କି ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ପ୍ରଭାବିତ ହେଲେ ସେମାନଙ୍କର ସଂଖ୍ୟା ହେଉଛି 41,04,357।
ବାତ୍ୟାଥି 16,416ଟା ଘର ଭାଙ୍ଗିଛେ, 14,680ଟା ଘର ଅଧାତିଆ ଭାବେ ଭାଙ୍ଗିଛେ, ହେନ୍ତା ଶକ୍ତି ବିଭାଗ ବେଶୀ କ୍ଷୟ ହୋଇଛେ। ଆଜି ନୁକସାନର ଚୂଡ଼ାନ୍ତ ରିପୋର୍ଟ ତିଆର ହେଲା ଉତ୍ରୁ ଆବାକାଲ କେନ୍ଦ୍ରକେ ବାତ୍ୟା କ୍ଷୟକ୍ଷତିର ବିବରଣୀ ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍। ଏବେ 21 ତାରିଖ ରାଜ୍ୟ ଧାନଘିନା ମୂଲ ହେବା। ବରଗଡ଼ ଜିଲ୍ଲାରୁ ସରକାର ଚାଷୀମାନଙ୍କୁ ନ ଧାନଘିନା ମୂଲ କରିବେ ବୋଲି ଆଜି ହୋଇଥିବା ମନ୍ତ୍ରୀସ୍ତରୀୟ ବୈଠକଟି ନିଷ୍ପତ୍ତି ହୋଇଛି। ରାଜସ୍ୱ ଆଉ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏ ବାବଦେ କହିଛନ୍ତି, ଚଳିତ ଖରିଫ ବିପଣନ ବର୍ଷଟି 80 ଲକ୍ଷ ଟନ୍ ଧାନ ଘିନାଯିବା। ଏ ବଛର ରାଜ୍ୟ ସରକାର ଚାଷୀମାନଙ୍କ ନୁ କ୍ୱିଣ୍ଟାଲକୁ 3100 ଟଙ୍କା ଦେଇ ଧାନ ଘିନ୍ବେ। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ MSP 2300 ଟଙ୍କା ଆଉ ରାଜ୍ୟ ସରକାରଙ୍କ ତରଫୁ ଇନ୍ପୁଟ୍ ସହାୟତା 800 ଟଙ୍କାକେ ମିଶାଇକରି 3100 ଟଙ୍କା ଥି ଚାଷୀମାନେ ଧାନ ବିକିବେ। ଧାନ ଘିନା କାମକେ ସୁବ୍ୟବସ୍ଥିତ କରିବା ଲାଗି ଫି ମଣ୍ଡିନ ବିଭାଗର ଅଧିକାରୀମାନେ ଦାୟିତ୍ୱଥି ରହିବେ। ହେନ୍ତା 4ରୁ 5 ମଣ୍ଡିଥି ଜଣେ ଲେଖା ସୁପରଭାଇଜର ରହିବେ। ସବୁ ମଣ୍ଡିନ ଧାନର ମାନ ଯାଞ୍ଚ ଲାଗି ପରୀକ୍ଷା ଯନ୍ତ୍ର ରହିବା। ମଣ୍ଡିନୁ ମିଲ୍ ତକ୍ ଧାନ ପରିବହନ ବ୍ୟବସ୍ଥା ତଦାରଖ ପରିବହନ ବିଭାଗ କରବା ବୋଲି ମନ୍ତ୍ରୀ କହିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣମାଝି ଆଜି ନୂଆଦିଲ୍ଲୀ ଗସ୍ତ କରିଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଅଧ୍ୟକ୍ଷତା ହେବାରକେ ଥିବା କେନ୍ଦ୍ରୀୟ ହିନ୍ଦୀ ସମିତିର ବୈଠକନ ଶ୍ରୀ ମାଝି ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ହିନ୍ଦୀ ଭାଷାର ପ୍ରଚାର ପ୍ରସାର ବାବଦେ ଏହି ବୈଠକନ ବିଶଦ ଆଲୋଚନା କରାଯିବା। ମୁଖ୍ୟମନ୍ତ୍ରୀ ଆବାକାଲ ଭୁବନେଶ୍ୱର ଫେରିବେ ବୋଲି ଆମର ସମ୍ବାଦଦାତା କହିଛନ୍। ବିଦେଶ ଗସ୍ତ କାର୍ଯ୍ୟକ୍ରମଟି ଥିବାର ବିଧାନସଭାର ବାଚସ୍ପତି ସୁରମା ପାଢ଼ୀଙ୍କୁ ଦକ୍ଷିଣ କୋରିଆଠାରେ ଭାରତୀୟ ଦୂତାବାସ ତରଫୁ ସମ୍ବର୍ଦ୍ଧନା ଦିଆଯାଇଛି। ଏ ଅବସରରେ ଭାରତର ରାଷ୍ଟ୍ରଦୂତ ଅମିତ କୁମାର ବାଚସ୍ପତିଙ୍କୁ ସାକ୍ଷାତ କରିବାର ସମୟଥି ଦୁଇ ଦେଶ ଭିତରେ ଥିବାର ବନ୍ଧୁତା ସମ୍ପର୍କ ବାବଦେ କହିବାର ସହିତ ଓଡ଼ିଶା ସହିତ ଦକ୍ଷିଣ କୋରିଆର ସାମାଜିକ ଆର୍ ସାଂସ୍କୃତିକ ବିନିମୟ ବାବଦେ ଆଲୋଚନା କରିଥିଲେ। ଅମିତ କୁମାର ଦକ୍ଷିଣ କୋରିଆର ଇସ୍ପାତ ନିର୍ମାଣକାରୀ କମ୍ପାନୀ ପୋସ୍କୋ ସହିତ ଜିନ୍ଦଲ ଷ୍ଟିଲ୍ କମ୍ପାନୀରେ ହୋଇଥିବା ବୁଝାମଣା ଚୁକ୍ତି ଆର୍ ଓଡ଼ିଶାନ ଇସ୍ପାତ କମ୍ପାନୀର ପ୍ରତିଷ୍ଠା, ଅଲଗା ବ୍ୟବସାୟିକ ସୁଯୋଗ ଆର୍ ସମ୍ଭାବନା ବାବଦେ ବାଚସ୍ପତି ଶ୍ରୀମତୀ ପାଢ଼ୀଙ୍କ ସହିତ ଆଲୋଚନା କରିଥିଲେ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। କାର୍ତ୍ତିକ ମାସର ଉଜ୍ଜଲ ପୋଖର 3 ନମ୍ବର ସୋମବାର ଉଲ୍ଗୁନେ ଆଜି ରାଇଜର ମହାଦେବ ମନ୍ଦିର ମାନକେ ଭକ୍ତମାନଙ୍କର ଭିଡ଼ ହୋଇଥିଲା। ଆଠଗଡ଼ର ବାବା ଧବଲେଶ୍ୱରଙ୍କର ପୀଠନ ନୀତିକାନ୍ତି ଉତ୍ରୁ 108 ଗରିଆ ସୁବାସିତ ଜଲ୍ତି ମହାପ୍ରଭୁଙ୍କର ସ୍ନାନ କରାଯାଇଥିଲା। ପୁରୀ ଶ୍ରୀମନ୍ଦିର ପରମ୍ପରା ଅନୁସାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଆଜି ରାଧା ଦାମୋଦର ବେସ୍ତି ସଜ୍ଜିତ କରାଯାଇଛି। ବଡ଼ ଠାକୁର ବଳଭଦ୍ର ହରିହର ବେସ୍ତି ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍। ବଡ଼ ଠାକୁରଙ୍କୁ ହର ବିବେଚନା କରାଯାଉଥିବାରୁ ତାଙ୍କୁ ଆଜି ଅଧା ଧୂପ ଆର୍ ଅଧା କଲା ବେସ୍ତି ସଜାଯିବାର ସହିତ 32 ପ୍ରକାରର ସୁନା ଅଲଙ୍କାର ପରିଧାନ କରାଯାଇଥିଲା। ଶିବ ଆର୍ ବିଷ୍ଣୁଙ୍କର ମିଳିତ ଅଂଶ ସ୍ୱରୂପ ଏ ଦୁର୍ଲଭ ବେଶ ଦର୍ଶନ ଲାଗି ଶ୍ରୀମନ୍ଦିର ଭକ୍ତମାନଙ୍କର ଜବର ଭିଡ଼ ହୋଇଥିଲା। ଇନ ଜନ୍ମ ଦେଇଯାଇପାରେ ଯେ କାର୍ତ୍ତିକ ମାସର ଉଆଁସର ଆର ଦିନ ପଞ୍ଚକର ପହିଲା ଏକାଦଶୀ ତିଥି ଭିତରେ ପଡ଼ୁଥିବାର ସୋମବାର ଦିନ ବଡ଼ ଠାକୁରଙ୍କର ଇ ଦୁର୍ଲଭ ହରିହର ବେଶ ହେସି। ସମ୍ବଲପୁର ଜିଲ୍ଲା ରେଡ଼ାଖୋଲଠାରେ ସବ୍ ଡିଭିଜନ ସ୍ତରୀୟ କୃଷି ଯନ୍ତ୍ରପାତି ମେଲା ଆଜି ଉଦ୍ଘାଟିତ ହୋଇଛି। ବିଧାୟକ ଆର୍ ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଏହି କାର୍ଯ୍ୟକ୍ରମ ଉଦ୍ଘାଟନ କରିଥିଲେ। ମେଲାଥି ରେଡ଼ାଖୋଲ ସବ୍ ଡିଭିଜନର ଚାଷୀ ଆଉ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ଯୋଗ ଦେଇଥିବା ବେଳେ କୃଷି ଯନ୍ତ୍ରପାତି ପ୍ରଦର୍ଶନୀ ଆୟୋଜନ କରାଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଭବାନୀପାଟଣାଠାରେ ଭିନ୍ ଭିନ୍ ଇଲାକାନୁ ଆସିଥିବା ଲୋକମାନଙ୍କର ଅଭିଯୋଗର ଶୁଣାଣି କରିଛନ୍। ଶୁଣାଣି ବେଳେ କଳାହାଣ୍ଡି ସାଂସଦ ମାଲବିକା ଦେବୀ ଉପସ୍ଥିତ ଥିଲେ। ଭାରତୀୟ ଜନତା ପାର୍ଟିର ସ୍ଥାନୀୟ ନେତୃବୃନ୍ଦଙ୍କୁ ଭେଟିକରି ଭିନ୍ ଭିନ୍ ଦଳୀୟ ପ୍ରସଙ୍ଗ ଅତି ଶ୍ରୀ ଗଣ୍ଡ ଆଲୋଚନା କରିଥିବାର ଜଣାଯାଇଛି। ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜିଲ୍ଲାନ ଆଜି ମିଲିତ ଜନଶୁଣାଣି ଶିବିର ହୋଇଯାଇଛି। ଜିଲ୍ଲାପାଳ ଆର୍ ଏସ୍ପି ଶିବିରମାନଙ୍କେ ଉପସ୍ଥିତ ରହିକରି ଅଭିଯୋଗମାନଙ୍କର ସମାଧାନ କରିବାର ସହିତ ଦରକାରୀ ପଦକ୍ଷେପ ନେବାର୍କେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ସମ୍ବଲପୁର ଜିଲ୍ଲା ଧନକୁଡ଼ା ବ୍ଲକ ମୁଖ୍ୟ କାର୍ଯ୍ୟାଳୟଠାରେ ଆଜି ମିଲିତ ଯୁଗ୍ମ ଜନଶୁଣାଣି ହୋଇଥିଲା। ଜିଲ୍ଲାପାଳଙ୍କର ଅଧ୍ୟକ୍ଷତାଟି 47 ଅଭିଯୋଗର ଶୁଣାଣି କରାଯାଇଥିଲା। ଇନ 12 ଅଭିଯୋଗର ସେହିଠାରେ ସମାଧାନ କରାଯାଇଥିବା ବେଳେ ହିତାଧିକାରୀମାନଙ୍କୁ ତିନିଚକିଆ ସାଇକେଲ, ସିପି ଚେୟାର, ସୋନବାର ଉପକରଣ ଆଉ ମଧୁବାବୁ ପେନ୍ସନ୍ ଦିଆଯାଇଥିଲା। ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ତରଫୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ଆର୍ ଆରକ୍ଷୀ ଅଧୀକ୍ଷକ ଜନଶୁଣାଣି ଶିବିରଟି 35 ମାମଲାର ଶୁଣାଣି କରିଥିଲେ। ବୌଦ୍ଧ ବ୍ଲକ କାର୍ଯ୍ୟାଳୟଠାରେ ଆଜି ଜିଲ୍ଲା ପ୍ରଶାସନ ଆର୍ ପୁଲିସ ତରଫୁ ଜନଶୁଣାଣି ଶିବିର କରାଯାଇଥିଲା। ଇନ 81 ଅଭିଯୋଗର ଶୁଣାଣି କରାଯାଇଥିଲା। ଇନ ଜନକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ଆର୍ 3 ଜଣଙ୍କୁ ରେଡ଼କ୍ରସ ପାଣ୍ଠିର ସହାୟତା ଆର୍ ହ୍ୱିଲ୍ ଚେୟାର ଦିଆଯାଇଥିଲା। ବରଗଡ଼ ଜିଲ୍ଲାର ବରପାଲି ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିଚାଳନା ଜିଲ୍ଲାପାଳଙ୍କର ଅଧ୍ୟକ୍ଷତାଟି ଅଭିଯୋଗ ଶୁଣାଣି ଶିବିର ହୋଇଥିଲା। ଇନ 42 ଅଭିଯୋଗର ଶୁଣାଣି କରିକରି ଜିଲ୍ଲାପାଳ ଏହି ଅଭିଯୋଗମାନଙ୍କର ଉପରେ ତୁର୍ତ୍ତି ପଦକ୍ଷେପ ନେବାର୍କେ ଅଧିକାରୀମାନଙ୍କୁ କହିଥିଲେ। ରାଜ୍ୟ ମହିଳା ଓ ଶିଶୁ ପ୍ରତିଷ୍ଠାନ ଆଜି କନିଷ୍ଠ ସହାୟକଙ୍କର ଚୁକ୍ତିଭିତ୍ତିକ ତାଲିମ କାର୍ଯ୍ୟକ୍ରମ ମୂଲ ହୋଇଛି। ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିକରି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ତୃଣମୂଳ ସ୍ତରନ କାର୍ଯ୍ୟ କରିବା ଲାଗି ଏହି ତାଲିମ ବହୁତ ସାହାଯ୍ୟ କରିବା ଆର୍ ମହିଳା ଓ ଶିଶୁ ବିକାଶ ବିଭାଗର ସବୁ ଯୋଜନା ଓ ପଦକ୍ଷେପକେ ଲୋକର ପାଖେ ଠିକ୍ ଭାବେ ପହଞ୍ଚାଇବାର ବଡ଼ ଦାୟିତ୍ୱ କନିଷ୍ଠ ସହାୟକମାନଙ୍କର ଉପରେ ରହିଛି ବୋଲି ସେ କହିଥିଲେ। ପହିଲାକ୍ଷେପ ତାଲିମ କାର୍ଯ୍ୟକ୍ରମଟି ବଲାଙ୍ଗୀର, ବୌଦ୍ଧ, ଭଦ୍ରକ, କଟକ, ଅନୁଗୁଳ ଆର୍ ବାଲେଶ୍ୱର ଜିଲ୍ଲାର କନିଷ୍ଠ ସହାୟକମାନେ ସାମିଲ ହୋଇଛନ୍। ଏହି କାର୍ଯ୍ୟକ୍ରମଟି ଏକାଉଣ୍ଟିଂ ଆର୍ ପ୍ରଶାସନିକ କାର୍ଯ୍ୟ ବାବଦେ ଭିଲ ତାଲିମ ଦିଆଯିବା। ଓପିଟିସିଏଲ୍ ତରଫୁ ସମ୍ବଲପୁର ଗ୍ରିଡ୍ ସବ୍ଷ୍ଟେସନର ବାର୍ଷିକ ରକ୍ଷଣାବେକ୍ଷଣ ଲାଗି ସମ୍ବଲପୁର ସହରର କେତେଟା ଇଲାକା ଆଇବା କାଲି ସକାଳର 7:30 ଉପରବେଳା 5 ତକ ବିଦ୍ୟୁତ୍ ଯୋଗାଣ ବନ୍ଦ ରହିବା। ଅଇଁଠାପାଲି, କ୍ଷେତ୍ରାକପୁର, ରେମେଡ଼, ବୁଢ଼ାରଜା, ବଡ଼ସଡ଼କ, ରେଙ୍ଗାଲି, ଧନୁପାଲି, ମୁଦିପଡ଼ା, ପେନ୍ସନପଡ଼ା, ସୁନାପାଲି ଏରିଆନ ଏ କଟକଣା ଲାଗୁ ରହିବ ବୋଲି ସୂଚନା ଦିଆଯାଇଛି। ପୁରୀ ଶ୍ରୀମନ୍ଦିରର ବହୁତ ପୁରୁଣା କୀର୍ତ୍ତି ମେଘନାଥ ପାଚେରୀର ସୁରକ୍ଷା ଲାଗି ଜଲ୍ଦି ବିହିତ ପଦକ୍ଷେପ ନେବାର୍କେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ତରଫୁ ଶ୍ରୀମନ୍ଦିରକେ ଚିଠି ଲେଖାଯାଇଛି। ପାଚେରୀନୁ ପାନ୍ ଝରବାରଟା ବନ୍ଦ କରବାର ବାବଦେ ଦରକାରୀ ପଦକ୍ଷେପ ନେବାର୍କେ ଚିଠିଟି ଲେଖାଯାଇଛି। ଆନନ୍ଦ ବଜାରର ପାନ୍ ସହିତ ସେଠାରେ ବ୍ୟବହାର ହେଉଥିବା ପାନ୍ ପାଇପ୍କେ ତୁର୍ତ୍ତି ମରାମତି କରିବା ଲାଗି ପ୍ରତ୍ନତତ୍ତ୍ୱ ବିଭାଗ ତରଫୁ କୁହାଯାଇଛି। ଦକ୍ଷିଣ ପୂର୍ବ ବଙ୍ଗୋପସାଗରନ ଆବାକାଲ ଗୋଟିଏ ଘୂର୍ଣ୍ଣିବଲୟ ବନବାର ଅନୁମାନ କରାଯାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ମିଳିଥିବା ସୂଚନା ଅନୁସାରେ ଏହି ଘୂର୍ଣ୍ଣିବଲୟର ବଲେ ରାଜ୍ୟର ଭିନ୍ ଭିନ୍ ଜାଗାନ ବର୍ଷା ହୋଇପାରେ। ସିଆଡ଼େ ଗଲା ଅକ୍ଟୋବର ମାସ ସବୁନ ତତଲା ମାସ ଥିଲା। ଅକ୍ଟୋବର ମାସେ ତାତି 26.9 ଡିଗ୍ରୀ ସେଲସିୟସ ରହିଥିଲା, ଯେନ୍ଟାକି ସ୍ୱାଭାବିକନୁ 1.2 ଡିଗ୍ରୀ ସେଲସିୟସ ଅତକାଏ। ପାଣିପାଗ ବିଭାଗର ସୂଚନା ଅନୁସାରେ 123 ଭିତରେ ଏ ବର୍ଷର ଅକ୍ଟୋବର ସବୁଠାରୁ ତତଲା ମାସ ଥିଲା। ଚଲତି ନଭେମ୍ବର ମାସେ ଭିଲ୍ ଦେଶେ ହାରାହାରି ତାତି ଟିକେ ଅତକା ରହିବା, ହେଲେ ଏବେ ଜାନୁଆରୀ ଆର୍ ଫେବୃଆରୀ ମାସେ ଶୀତର ଅତକା ପ୍ରଭାବ ରହିବା ବୋଲି ଜଣାପଡ଼ିଛି। ଛଟ୍ ପର୍ବକେ ଆଖି ଆଗରେ ରଖିକରି ଯାତ୍ରୀମାନଙ୍କର ସୁବିଧା ଆର୍ ସହଜ ଯାତ୍ରା ଲାଗି ରେଲବାଇ ତରଫୁ ସ୍ୱତନ୍ତ୍ର ରେଲ୍ ଚଲାବାର୍କେ ବ୍ୟବସ୍ଥା କରାଯାଇଛି। ଭିଡ଼ ପରିଚାଳନା ଲାଗି 185 ସ୍ୱତନ୍ତ୍ର ଟ୍ରେନ୍ ଚଲାଉଥିବା ବେଳେ 25 ପୂଜା ସ୍ୱତନ୍ତ୍ର ଟ୍ରେନ୍ ଦିଲ୍ଲୀର ଭିନ୍ ଭିନ୍ ଅଞ୍ଚଳରୁ ସାରା ଦେଶକେ ଚଲାଚଲ କରୁଛି। ସୂଚନା ଅନୁସାରେ ସହର୍ସା, ବାରାଣସୀ, ଅଯୋଧ୍ୟା, ଲକ୍ଷ୍ନୌ, ପାଟନା, ମୁଜାଫରପୁର, ଗୋରଖପୁର, ପ୍ରୟାଗରାଜ, ଦରଭଙ୍ଗା ଆର୍ ତିରୁଅନନ୍ତପୁରକେ ଟ୍ରେନ୍ ଚଲାଚଲ କରୁଛି। ଶେଷ ମୁଖିଆ ଖବର ଫେର୍ଘାଏ ବାତ୍ୟା ଦାନା ଲାଗି ନୁକସାନ ହେଇଛେ 600 କୋଟି ଟଙ୍କାର ସମ୍ପତ୍ତି, କହିଲେ ରାଜସ୍ୱ ମନ୍ତ୍ରୀ। ଆଇବା 21 ତାରିଖନୁ ରାଜା ମୂଲ ହେବା ଧାନଘିନା, କାର୍ତ୍ତିକ ଉଜ୍ଜଲ ପୋଖର 3 ନମ୍ବର ସୋମବାରତୀ, ଶ୍ରୀମନ୍ଦିର ସିଜିଓମାନଙ୍କର ରାଧା ଦମଦର ଆର ହରିହର ବେଶ, ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଆଇବା କାଲ ଗୋଟିଏ ଘୂର୍ଣ୍ଣିବଲୟ ବନବାର ଅନୁମାନ। ଆଜିର ଆଞ୍ଚଳିକ ଖବର ଶେଷ ହେଲା, ଜୁହାର।